ନମସ୍କାର ପ୍ରିୟ ଶ୍ରୋତା ବନ୍ଧୁ, ଭୁବନେଶ୍ୱର ଜନହିତ ବାଣୀକୁ ଆପଣମାନଙ୍କୁ ସ୍ୱାଗତ କରୁଛି ଆମର ଏହି ତୃତୀୟ ଅଧ୍ୟାୟକୁ, ଯେଉଁଥିରେ ଆପଣମାନେ ଶୁଣିବାକୁ ପାଇବେ ପୂର୍ଣ୍ଣଚନ୍ଦ୍ର ମହାନ୍ତି ଟେକ୍ନିକାଲ ଏକ୍ସପର୍ଟ ୱାଟର ଏଡ୍ ଓ ସୁଶାନ୍ତି ନାୟକ ଏସ୍ଡିଏ ମେମ୍ବର ୱାର୍ଡ ନମ୍ବର 22 ମଧ୍ୟରେ ହେଉଥିବା କିଛି ଆଲୋଚନା, ଯେଉଁଥିରେ ଆପଣମାନେ ଜାଣିବାକୁ ପାଇବେ ଟ୍ରାନ୍ସଜେଣ୍ଡରମାନେ ଶୌଚାଳୟ କିପରି ବ୍ୟବହାର କରିବେ। ତେବେ ଡେରି କାହିଁକି, ଆସନ୍ତୁ ଆମ ସହିତ ଯୋଡ଼ି ହୁଅନ୍ତୁ।
ସାର୍ ନମସ୍କାର।
ନମସ୍କାର,
ମୁଁ ସୁଶାନ୍ତ ନାୟକ, ଭୁବନେଶ୍ୱର 22 ନମ୍ବର ୱାର୍ଡର ମୁଁ ଜଣେ ଏସ୍ଡିଓ ମେମ୍ବର ଏବଂ ଏସ୍ଏଚ୍ ମେମ୍ବର। ଆଜି ଆପଣଙ୍କ ସାଙ୍ଗରେ ସାକ୍ଷାତ ହୋଇଛି ମୋର, ବହୁତ ମୁଁ ନିଜ ଗର୍ବ ମନେ କରୁଛି। ଆମର ଶ୍ରୋତା ବନ୍ଧୁମାନେ ମଧ୍ୟ, ସେମାନଙ୍କୁ ବି ମୋର ନମସ୍କାର। ଆପଣ ନିଜ ପରିଚୟ ଦିଅନ୍ତୁ, ସମସ୍ତେ ଶୁଣିପାରିବେ, ମୁଁ ବି ଜାଣିପାରିବି।
ମୋର ଆପଣଙ୍କୁ ନମସ୍କାର ଏବଂ ଶ୍ରୋତା ବନ୍ଧୁମାନଙ୍କୁ ମଧ୍ୟ ନମସ୍କାର।
ଆଜ୍ଞା,
ମୋ ନାଁ ହେଲା ପୂର୍ଣ୍ଣଚନ୍ଦ୍ର ମହାନ୍ତି। ମୁଁ ୱାଟର ଏଡ୍ ଇଣ୍ଡିଆ ବୋଲି ଗୋଟେ ସଂସ୍ଥା ଅଛି, ଯେଉଁ ସଂସ୍ଥା ଜଳ ପରିମଳ ବ୍ୟବସ୍ଥା ଉପରେ କାମ କରେ। ସେହି ସଂସ୍ଥାରେ ମୁଁ ଟେକ୍ନିକାଲ ସ୍ପେଶାଲିଷ୍ଟ ସାନିଟେସନ ପ୍ରୋଗ୍ରାମ ପୁରା କଣ୍ଟ୍ରି ପାଇଁ ମୁଁ କାମ କରୁଛି।
ସାର୍, ଲିଙ୍ଗଗତ ମାନେ ସେମାନଙ୍କୁ ତ ଲୋକମାନେ ଆଜି ପର୍ଯ୍ୟନ୍ତ କୌଣସି ଭାବରେ ସମ୍ମାନ ଦେଇପାରୁନାହାନ୍ତି। ସେମାନଙ୍କୁ ଲୋକ ଯଦି ସେମାନେ ବାହାରକୁ ଯାଇଛନ୍ତି, ପୁଅ ପିଲା ଟଏଲେଟ୍ ପଟେ ଯିବେ, ସେମାନେ ଇଏ କରୁଛନ୍ତି, ଝିଅ ପିଲା ପଟେ ଯିବେ, ସେ ଝିଅ ନାହିଁ କି ପୁଅ ନାହିଁ ତାଙ୍କୁ ଇଏ କରୁଛନ୍ତି, ସେମାନଙ୍କ ପାଇଁ କ'ଣ ସଜେସନ?
ଏଇଟା ବି ଗୋଟେ ଭଲ ପ୍ରଶ୍ନ ପଚାରିଲେ ଆପଣ। ଯେଉଁ ଲିଙ୍ଗଗତ ହିସାବରେ ଆପଣ ଯେଉଁମାନେ ଟ୍ରାନ୍ସଜେଣ୍ଡର ଅଛନ୍ତି, ଯେଉଁମାନେ ଅନ୍ୟ ଲିଙ୍ଗର, ସେ ପୁରୁଷ ମହିଳା ଏବଂ ଅନ୍ୟ ଲିଙ୍ଗର ଯେଉଁମାନେ ଅଛନ୍ତି, ସେମାନଙ୍କ ପାଇଁ ବ୍ୟବସ୍ଥା ଯେତେବେଳେ କରିବା କଥା, ମୁଁ କହିବି ମୋ ହିସାବରେ ଆପଣମାନେ ଯେତେବେଳେ ଡିଜାଇନ୍ କରୁଛନ୍ତି, ଯେତେବେଳେ ଗୋଟେ ତିଆରି କରୁଛନ୍ତି, ପ୍ଲାନ୍ କରୁଛନ୍ତି ଯେ କେମିତିଆ ଡିଜାଇନ୍ରେ ସେ ପାଇଖାନା କରିବେ ବା ସେ କେମିତିଆ ଡିଜାଇନ୍ରେ ଯେଉଁ ଜଳ ଉତ୍ସକୁ ଆକ୍ସେସ୍ କରିବେ, ସେତେବେଳେ ସେଇ ଲୋକ ଯେଉଁମାନେ ଭିନ୍ନକ୍ଷମ ଲୋକ ବା ଯେଉଁମାନେ ଟ୍ରାନ୍ସଜେଣ୍ଡର ଗୋଷ୍ଠୀର ଅଛନ୍ତି, ସେମାନଙ୍କ ସାଙ୍ଗରେ ପରାମର୍ଶ କଲେ ଆପଣ ଗୋଟେ ଭଲ ସେ ପ୍ଲାନ୍ଟାକୁ କରିପାରିବେ, ଭଲ ଉପାୟରେ ଆପଣମାନେ ତାକୁ ଇମ୍ପ୍ଲିମେଣ୍ଟ କରିପାରିବେ। ବହୁତ ସମୟରେ ଡିଜାଇନ୍ ଅଛି, ଆପଣମାନେ ସେ ଡିଜାଇନ୍କୁ ନେଇ କରିପାରିବେ, କିନ୍ତୁ ମୋ ଘରେ ଯଦି ଗୋଟିଏ 5 ଫୁଟ ଉଚ୍ଚତା ଥିବା ଗୋଟେ ଲୋକ ଅଛି ଯିଏ ଭିନ୍ନକ୍ଷମ, କିମ୍ବା ଆଉ କାହା ଘରେ କିଏ ଗୋଟେ ଟ୍ରାନ୍ସଜେଣ୍ଡର ଥିବ, ସେମାନଙ୍କର ସୁବିଧା ନେଇକି କମ୍ୟୁନିଟି ଲେବୁଲ୍ରେ ଆମେ ଯେତେବେଳେ କୌଣସି ଗୋଷ୍ଠୀଗତ ପାଇଖାନା ବା ଗୋଷ୍ଠୀଗତ ବ୍ୟବସ୍ଥା କରୁଛେ ଜଳ ପରିମଳର, ତାହେଲେ ସେମାନଙ୍କ ସାଙ୍ଗରେ ଯଦି ଆଲୋଚନା କରିବେ, ସେମାନେ ତାଙ୍କ ପ୍ରୋବ୍ଲେମ୍ଟା, ତାଙ୍କର ଅସୁବିଧାଟା କହିପାରିବେ। ସେଇ ହିସାବରେ ଆମେ କ'ଣ କରିବା, ଆମ ଡିଜାଇନ୍ରେ ସେଇ ହିସାବରେ ଆମେ ବ୍ୟବସ୍ଥା କରିପାରିବା ଯେ ସେମାନଙ୍କର ଉପଯୋଗୀ ସେ ପାଇଖାନା ଗୁଡ଼ାକ ବା ସେ ଗୋଷ୍ଠୀଗତ ଜଳ ପରିମଳ ବ୍ୟବସ୍ଥା ହୋଇପାରିବ ଆଉ ତାକୁ ସେମାନେ ଆକ୍ସେସ୍ କରିପାରିବେ। ଆମ ଅଞ୍ଚଳରେ ମଧ୍ୟ ସେମିତି ସେ ଲୋକମାନେ ସବୁ ଅଛନ୍ତି, ସେମାନଙ୍କ ସାଙ୍ଗରେ ଆମେ ପରାମର୍ଶ ନେଇପାରିବା ସେମାନଙ୍କର ସେହି ସମୟରେ, ଆଉ ସେହି ହିସାବରେ ଆମେ ଡିଜାଇନ୍ କରିପାରିବା। ଆଚ୍ଛା, ମୋର ଗୋଟେ ପ୍ରଶ୍ନ ଅଛି ଆପଣଙ୍କୁ।
ଆଜ୍ଞା,
ମୁଁ ଜାଣିବାକୁ ଚାହିଁବି ଆପଣଙ୍କ ଘରେ ବି ପାଇଖାନା ଥିବ?
ଆଜ୍ଞା।
ଆପଣଙ୍କ ପାଇଖାନା ଗୋଟେ ସେପ୍ଟିକ୍ ଟ୍ୟାଙ୍କ ଲାଟ୍ରିନ୍ ନା କ'ଣ?
ଆଜ୍ଞା,
ସେପ୍ଟିକ୍ ଟ୍ୟାଙ୍କ ଲାଟ୍ରିନ୍ ନା। ଆଚ୍ଛା, ତାକୁ ସେ ପାଇଖାନା କେମିତି ସଫା କରୁଛନ୍ତି, ଟାଙ୍କି କେମିତି ସଫା କରୁଛନ୍ତି ଆପଣ?
ସାର୍, ଆମେ ତ ଏସ୍ଟିଓବାଲା ମାନେ ସମସ୍ତଙ୍କ ପାଖରେ ସେସ୍ପୁଲ୍ ଗାଡ଼ିର ନମ୍ବର ଅଛି, ସେମାନେ ଘର ଘରକୁ ଆଣିକି ଦେଇଦେଇଛନ୍ତି, ପେପର୍ ବାଣ୍ଟି ଦେଇଛନ୍ତି। ଆମର ଯେତେବେଳେ ସାଇ ପଡ଼ୋଶୀଙ୍କର ଟାଙ୍କି ଫୁଲ୍ ହୋଇଯାଏ, ଆମକୁ ଆସିକି ଜଣାନ୍ତି, ଆମେ ସେସ୍ପୁଲ୍ ଗାଡ଼ିକି ଫୋନ୍ କରିଦେଉ, ସେ ଆସିକି ଟାଙ୍କି ସଫା କରିଦେଇକି ଯାଆନ୍ତି, ମଇଳା ନେଇକି ପଳାନ୍ତି।
ବଢ଼ିଆ କଥା, ବଢ଼ିଆ ବ୍ୟବସ୍ଥା, ଆପଣମାନେ ସବୁ ବ୍ୟବସ୍ଥା ଭଲ ଭାବରେ ରଖୁଛନ୍ତି ଆଉ ସେଇ ତାକୁ ମଧ୍ୟ ଯାହା ସରକାରଙ୍କ ବ୍ୟବସ୍ଥା ଅଛି ତାକୁ ଅନୁସରଣ କରୁଛନ୍ତି, ଭଲ କଥା। କିନ୍ତୁ ଆପଣ ମନେ ରଖିବା ଉଚିତ ଯେ ଯେତେବେଳେ ଆପଣଙ୍କର ଟାଙ୍କି ସଫା ହେଉଛି, ସେ ସମୟରେ ଯିଏ ଟାଙ୍କି ସଫା କରିବ,
ଆଜ୍ଞା,
ସେ ଲୋକଟି ପିପିଇ କିଟ୍, ହାତରେ ଗ୍ଲୋଭ୍ସ ଆଉ ଅନ୍ୟ ସବୁ ବ୍ୟବସ୍ଥା ଯେଉଁ ଅଛି, ପିପିଇ କିଟ୍ ଆଉ ସୁରକ୍ଷାଟାକୁ ନଜର ଦେଇକି ସେ ସେଫ୍ଟି ଟ୍ୟାଙ୍କ ଭିତରେ ବସିବ, କାହିଁକି ନା ନହେଲେ ତା ଦେହରେ ପ୍ରୋବ୍ଲେମ୍ ହେଇଯିବ, ସେ ଲୋକକୁ ଅସୁବିଧା ହେବ। ସେମିତି ଯେଉଁମାନେ ସେସ୍ଫୁଲ୍ ଭେହିକିଲ୍ରେ ଆସୁଛନ୍ତି, ସେମାନେ ମଧ୍ୟ ଯେଉଁମାନେ ଆପଣ ଟାଙ୍କି ସଫା କରୁଛନ୍ତି, ଟ୍ରାନ୍ସପୋର୍ଟ କରିକି ନେଉଛନ୍ତି, ଯେଉଁ ପାଇଖାନା ମଳ ନେଇକି ଯାଉଛନ୍ତି, ବୋହିକି ନେଉଛନ୍ତି ଟ୍ରକ୍ରେ, ସେମାନେ ମଧ୍ୟ ପିପିଇ କିଟ୍ ୟୁଜ୍ କରିବା ଦରକାର। ସମ୍ପୂର୍ଣ୍ଣ ନିରାପତ୍ତା ପଦ୍ଧତିରେ ଆମର ଏ ବ୍ୟବସ୍ଥା ହେବା ଦରକାର। ସୋ ତାହେଲେ କ'ଣ ହେବ ନା, ଜଳ ଆଉ ପରିମଳ ବ୍ୟବସ୍ଥା ବନ୍ୟା ବାତ୍ୟା ସମୟରେ ଆଉ ନର୍ମାଲ୍ ଟାଇମ୍ରେ ଅନ୍ୟ ସମୟରେ ତାକୁ ଆମେ ସୁରକ୍ଷିତ ଅବସ୍ଥାରେ ସେ ତାକୁ ପରିଚାଳନା କରିପାରିବା ନା, କ'ଣ କହୁଛନ୍ତି
ସାର୍? ଧନ୍ୟବାଦ।
ଧନ୍ୟବାଦ
ଶ୍ରୋତା ବନ୍ଧୁ, ଆପଣ ତ ଶୁଣିଲେ ଆମେ ଜଳବାୟୁ ପରିବର୍ତ୍ତନ ସମୟରେ କିପରି ଶୌଚାଳୟ ବ୍ୟବହାର କରି ମୁକାବିଲା କରିପାରିବା, ଏହି ସୂଚନା ଆମେ ତ ସମସ୍ତେ ପୂର୍ଣ୍ଣ ସାର୍ଙ୍କଠୁ ଶିକ୍ଷା ଲାଭ କଲେ। ଆଉ ମୋର ଶ୍ରୋତା ବନ୍ଧୁମାନଙ୍କୁ ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି, ଆମେ ସୁଚାରୁ ରୂପେ ପୂର୍ଣ୍ଣ ସାର୍ଙ୍କର କାର୍ଯ୍ୟକଳାପ ଯାହା ଆମକୁ ବତେଇଲେ ତାକୁ ଆମେ ପାଳନ କରିବା।
ମୋ କଥା ନୁହେଁ, ଏଇ ବ୍ୟବସ୍ଥା ସବୁ ଜାଗାରେ ଲେଖା ହେଇଛି ଆଉ ସେଇଟା ଗୋଟେ
ଆପଣ
ଠିକ୍ ଅଛି, ମୋ କହିବା ଆପଣ ଆପଣମାନେ ନିରାପତ୍ତା ବ୍ୟବସ୍ଥା ସୁଚାରୁ ରୂପେ କେମିତି ପାଳନ କରିବେ ସେ ବ୍ୟବସ୍ଥାକୁ ଯଦି ଠିକ୍ ଭାବରେ ଆପଣ ଆପଣେଇ ନେବେ, ତାହେଲେ ବ୍ୟବସ୍ଥା ସୁବ୍ୟବସ୍ଥା ହେଇପାରିବ ଆମର ବସ୍ତି ଅଞ୍ଚଳରେ ଆଉ ସବୁ ଜାଗାରେ ସୁବ୍ୟବସ୍ଥା ହେଇପାରିବ। ତ ମୋତେ ସୁଯୋଗ ଦେଇଥିବାରୁ ବହୁତ ବହୁତ ଧନ୍ୟବାଦ
ସାର୍, ଆପଣଙ୍କୁ ଧନ୍ୟବାଦ,
ଆପଣଙ୍କୁ ମଧ୍ୟ ଧନ୍ୟବାଦ, ବହୁତ ବହୁତ ଧନ୍ୟବାଦ।
ଆଜି ବହୁତ ବଡ଼ ଭାଗ୍ୟ ସାର୍, ଏତେ ବଡ଼ ସଂକ୍ରାନ୍ତିରେ ଆପଣଙ୍କ ସାଙ୍ଗରେ ଆସିକି ଆମେ କଥାବାର୍ତ୍ତା ହୋଇପାରିଲେ, ସାକ୍ଷାତ ହୋଇପାରିଲେ, ଆପଣଙ୍କୁ ଧନ୍ୟବାଦ।
ଧନ୍ୟବାଦ।